ओम शांति। आज सकार महावाक्य सतैश जून 2024 मधुर संतान मानी तुमको शरीर ठारु अलगा होई बाबा निकट को जीवा को हेब। तुमे ही शरीर को साथीरे नहीं जाय परिबो नाही, सेथिपई शरीर को भूली आत्मा को देख। प्रश्न, तुमे पिला माने निजर आयुष्य को जोग बल द्वारा वृद्धि करिवार पुरुषार्थ काहे के करूछ? उत्तर, काहे कि ना तुमरे इच्छा हेउछ जे आमे ही जन्म रे ही बाबांक द्वारा सबु किछ जानि जाउ, बाबांक द्वारा सबु किछ सुनि नेउ। सेथिपई तुमे माने निजर आयुष्य को जोग बल द्वारा वृद्धि करिवार पुरुषार्थ करूछ। वर्तमान ही तुमको बाबांक ठारु स्नेह मिलुछ, एभले स्नेह आउ सारा कल्प भीतरे मिली पारिबो नाही। बाकी जे माने शरीर त्याग करी चली जायछंती सेमानंको पई कुहाजिबो ड्रामा, सेमानंकर सेति के ही पाठ थिला। ओम शांति। पिला माने जन्म जन्मांतर धरि अन्य सत्संग को जायछंती एवं एठाको मध्य आसीछंती। वास्तव रे यहाको मध्य सत्संग कुहा जाउछि, त्यर संग उधार करे। तेबे पिला मानंक मनरे आसुछि जे आमे प्रथमे भक्ति मार्गर सत्संग को जाउथिलु एवं एबे एठारे बसिछु। एथिरे राती दिनर अंतर रहिछि। एठारे प्रथमे प्रथमे त बाबांकर स्नेह मिलिथाए, पुणी बाबांको पिला मानंकर स्नेह मिलिथाए। वर्तमान ही जन्मरे तुम्हारा परिवर्तन हेउछे। तुमे मने जानी गलणी आमे आत्मा अटो, शरीर नुहे। शरीर कहिबो नाही जे एहा मोर आत्मा, आत्मा कहि पारिबो एहा मोर शरीर। एबे पिला मने जानुछंती जन्म जन्मांतर धरित आमे साधु संत महात्मा आदिंकर भक्ति करिसिछु। आजिकाली पुणि फैशन होईछि साई बाबा मेहर बाबा, तेबे एमाने मध्य शरीर धारी अटंती ना? शारीरिक प्रेमरे त सुख मिलि न थाए, एबे तुमरे यहा हेउछि आत्मिक प्रेम। एथिरे राती दिनर फरक रहिछि, एठारे तुमको ज्ञान मिलुछि। पूर्वरु त तुमे माने बिल्कुल अज्ञानी थिला, तुमे एबे जानुछ बाबा से आमको पाठ पढ़ाउछन्ते, से समस्तंकर पिता अटन्ते। पुरुष अथवा महिला समस्ते निजको आत्मा मने करुछन्ते, बाबा मध्य डाकुछन्ते हे पिला मने। तेबे पिला मने मध्य प्रत्युत्तर देवे ना? एहा हेउछि बाबा एवं पिला मानंकर मेला। पिला मने जानिछन्ते एहा बाबा एवं पिला मानंकर, आत्मा एवं परमात्मांकर मेला, जहा के थारे मात्र होई थाए। तेनु पिला मन्ने बाबा बाबा बोली कहुछन्ते। बाबा शब्द बहुत मधुर, बाबा कहिबा मात्रे संपत्ति मने पड़िजिब। तुमे त छोट पिला नुह, छोट पिला मध्य निजर पितांको तुरंत जानी पारि थाए। तेबे बापांको ठारु कोण वर्षा मिलि थाए, एहा को छोट पिला तो बुझी पारिबो नाही। एठारे तुमे जानुछ जे आमे बाबांक पाखो को आसिछु, बाबा कहुछन्ते हे पिला मने। तेबे एथिरे सबु पिला आसि जाउछन्ते, सबु आत्मा मने एठा को अभिनय करिबा पई घरु अर्थात परम धाम रु आसिछन्ते। किए केतेबेले अभिनय करिबा पई एठा को आसुछन्ते, एक कथा मध्य तुम बुद्धि रे अच्छे। जेउठारु आसुछन्ते सेठारे समस्तंकर विभाग अलग अलग रहिछे, पुणी अंतिम समय रे समस्ते निज निजर विभाग को चली जेबे। ए सब मध्य ड्रामा रे निर्धारित रहिछे, बाबा कहा को पठाउ नहंते। एही ड्रामा स्वाभाविक अटे, प्रत्येक निज निजर धर्म को आसि जाउछन्ते। जेते बड़ पर्यंत बुद्धंकर धर्म स्थापन न होइछि, सेही धर्मर केही एठा को आसि पारिबे नाही। प्रथमे प्रथमे सूर्यवंशी चंद्रवंशी ही आसुछन्ते, जेउ माने बाबांको पाखरे भल भावरे पढ़ुछन्ते ସେଇମାନେ କ୍ରମାନୁସାରେ ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶରେ ଶରୀର ନେଉଛନ୍ତି। ସେଠାରେ ବିକାରର କୌଣସି କଥା ରହିବ ନାହିଁ। ଯୋଗ ବଳ ଦ୍ୱାରା ଆତ୍ମା ଆସି ଗର୍ଭରେ ପ୍ରବେଶ କରିବ। ତାହାଦ୍ୱାରା ସେମାନେ ବୁଝିଯିବେ ଯେ ମୋର ଆତ୍ମା ଆସି ଏହି ଶରୀରରେ ପ୍ରବେଶ କରିବ। ବୃଦ୍ଧମାନେ ଜାଣିପାରିବେ ମୋର ଆତ୍ମା ଯୋଗ ବଳ ଆଧାରରେ ସେଠାରେ ଶରୀର ନେବ। ମୋର ଆତ୍ମା ଏବେ ପୁନର୍ଜନ୍ମ ନେଉଛି। ସେଠାରେ ବାପା ମଧ୍ୟ ଜାଣିବେ ଯେ ମୋ ପାଖକୁ ମୋର ସନ୍ତାନ ଆସିଛି। ସନ୍ତାନର ଆତ୍ମା ଆସିଲେ ତାର ସାକ୍ଷାତକାର ମଧ୍ୟ ହୋଇଥାଏ। ସେମାନେ ଭାବନ୍ତି ଆମେ ଯାଇ ଅନ୍ୟ ଏକ ଶରୀରରେ ପ୍ରବେଶ କରିବୁ। ଏହିସବୁ ବିଚାର ଉଠିଥାଏ ନା। ସେଠାରେ ସେଠାକାର କିଛି କାଇଦା ନିଶ୍ଚିନ୍ତ ଥିବ। କେତେ ବୟସରେ ପିଲା ଜନ୍ମ ହେବ ସେଠାରେ ତ ନିୟମ ଅନୁସାରେ ସବୁକିଛି ଚାଲିଥାଏ ନା। ଆଗକୁ ଗଲେ ତୁମକୁ ଏସବୁର ଅନୁଭବ ହେବ, ସବୁ ଜଣାପଡ଼ିଯିବ। ଏପରି ନୁହେଁ ଯେ 15-20 ବର୍ଷରେ ପିଲା ଜନ୍ମ ହେବ ଯେପରି ଏଠାରେ ହେଉଛି, ନା ସେଠାରେ 150 ବର୍ଷ ଆୟୁଷ ହୋଇଥାଏ। ତେଣୁ ପିଲା ସେତେବେଳେ ଜନ୍ମ ହେବ ଯେବେ ଅଧାରୁ ସାମାନ୍ୟ ଅଧିକ ବୟସର ହୋଇଯିବ। ସେହି ସମୟରେ ପିଲା ଜନ୍ମ ହୋଇଥାଏ କାହିଁକି ନା ସେଠାରେ ଆୟୁଷ ଅଧିକ ହୋଇଥାଏ। ଗୋଟିଏ ପୁତ୍ର ତ ଜନ୍ମ ହୋଇଥାଏ, ପୁଣି କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେବ। ତାର କିଛି କାଇଦା ରହିଥିବ। ପ୍ରଥମେ ପୁତ୍ର ପରେ କନ୍ୟାର ଆତ୍ମା ଆସିଥାଏ। ବିବେକ କହୁଛି ପ୍ରଥମେ ପୁତ୍ର ଆସିବା ଦରକାର, ପ୍ରଥମେ ପୁତ୍ର ପରେ କନ୍ୟା। 8-10 ବର୍ଷ ବିଳମ୍ବରେ ଆସିବ। ଆଗକୁ ଗଲେ ତୁମକୁ ସେଠାକାର ନୀତି ନିୟମ କଣ ସବୁ ସାକ୍ଷାତକାର ହେବ। ଏସବୁ ନୂଆ ଦୁନିଆର କଥା ଯାହାକି ବାପା ବୁଝାଉଛନ୍ତି। ବାପା ହିଁ ନୂଆ ଦୁନିଆର ସ୍ଥାପନକର୍ତ୍ତା ଅଟନ୍ତି। ତେଣୁ ନୀତି ପ୍ରଥା ମଧ୍ୟ ନିଶ୍ଚିତ ଭାବରେ ଶୁଣାଇ ଚାଲିବେ। ଆଗକୁ ଗଲେ ବହୁ ଶୁଣାଇବେ ଏବଂ ସେତେବେଳେ ସାକ୍ଷାତକାର ମଧ୍ୟ ହୋଇଚାଲିବ। ପିଲା କିପରି ଜନ୍ମ ହେବେ ଏହା କୌଣସି ନୂଆ କଥା ନୁହେଁ। ତୁମେମାନେ ଏଭଳି ସ୍ଥାନକୁ ଯାଉଛ ଯେଉଁ ସ୍ଥାନକୁ କଳ୍ପ କଳ୍ପ ଯିବାକୁ ହିଁ ପଡ଼ିଥାଏ। ବୈକୁଣ୍ଠ ତ ଏବେ ନିକଟତର ହୋଇଗଲାଣି, ଏବେ ତୁମେ ବିଲକୁଲ ନିକଟରେ ଆସି ପହଞ୍ଚିଛ। ତୁମେ ଯେତେ ଯେତେ ଜ୍ଞାନ ଯୋଗରେ ମଜବୁତ ହୋଇଯିବ, ପ୍ରତ୍ୟେକ କଥା ତୁମକୁ ସେତେ ନିକଟରେ ଦେଖାଯିବ। ଅନେକ ଥର ତୁମେ ଅଭିନୟ କରିଛ, ଏବେ ତୁମକୁ ଜ୍ଞାନ ମିଳୁଛି ଯାହାକୁ ତୁମେ ସାଥିରେ ନେଇଯିବ। ସେଠାରେ କଣ ନୀତି ନିୟମ ରହିବ ତାହା ତୁମେ ସବୁ ଜାଣିଯିବ। ଆରମ୍ଭରୁ ତୁମକୁ ସବୁ ସାକ୍ଷାତକାର ହୋଇଥିଲା, ସେହି ସମୟରେ ତୁମେ କେବଳ ଅଲପେ ପଢ଼ୁଥିଲ, ପୁଣି ଶେଷ ସମୟରେ ମଧ୍ୟ ନିଶ୍ଚିନ୍ତ ସାକ୍ଷାତକାର ହେବା ଦରକାର। ଏସବୁ କଥା ବାପା ତୁମମାନଙ୍କୁ ଶୁଣାଉଛନ୍ତି। ତେଣୁ ସେସବୁ ଦେଖିବାର ଇଚ୍ଛା ତୁମର ଏଠାରେ ହିଁ ହେବ। ଭାବିବେ ମୋର ଯେପରି ମୃତ୍ୟୁ ନ ହେଉ, ସବୁକିଛି ଦେଖିକରି ଯିବି। କିନ୍ତୁ ଆୟୁଷ ବଢ଼ାଇବା ପାଇଁ ଯୋଗ ବଳ ଦରକାର, ଯାହାଦ୍ୱାରା ବାବାଙ୍କ ଠାରୁ ସବୁକିଛି ଶୁଣିପାରିବ, ସବୁକିଛି ଦେଖିପାରିବ। ଯିଏ ପୂର୍ବରୁ ଚାଲିଯାଇଛନ୍ତି ତାଙ୍କର ଚିନ୍ତନ କରିବା ଦରକାର ନାହିଁ। ଏସବୁ ଡ୍ରାମାର ପାର୍ଟ ଅଟେ। ବାବାଙ୍କ ଠାରୁ ଅଧିକ ସ୍ନେହ ନେବା ତାଙ୍କର ଭାଗ୍ୟରେ ନଥିଲା, କାହିଁକି ନା ତୁମେ ଯେତିକି ଯେତିକି ଯୋଗ୍ୟ ସେବାଧାରୀ ହେଉଛ ସେତିକି ସେତିକି ତୁମେ ବାବାଙ୍କୁ ବହୁତ ପ୍ରିୟ ଲାଗୁଛ। ତେଣୁ ତୁମେ ଯେତେ ବାବାଙ୍କ ସ୍ମୃତିରେ ରହୁଛ ସେତେ ତୁମର ୟାଦ ସ୍ଥାୟୀ ହୋଇ ରହୁଛି। ଏହାଦ୍ୱାରା ତୁମକୁ ବହୁତ ମଜା ଆସିବ। ଏବେ ତୁମେ ଈଶ୍ୱରୀୟ ସନ୍ତାନ ହେଉଛ। ବାବା କହୁଛନ୍ତି ତୁମେ ଆତ୍ମାମାନେ ମୋ ପାଖରେ ଥିଲ ନା। ଭକ୍ତି ମାର୍ଗରେ ମୁକ୍ତି ପାଇଁ ବହୁତ ପରିଶ୍ରମ କରିଥାନ୍ତି, ତେବେ ଏମାନେ ଜୀବନ ମୁକ୍ତି କଣ ଜାଣିନାହାନ୍ତି। ଏହା ବହୁତ ରମଣୀୟ ଜ୍ଞାନ ଅଟେ, ସେଥିପାଇଁ ଏହି ଜ୍ଞାନ ପ୍ରତି ବହୁତ ସ୍ନେହ ରହୁଛି। ଶିବାବା ପିତା ସହିତ ଶିକ୍ଷକ ସଦ୍ଗୁରୁ ମଧ୍ୟ ଅଟନ୍ତି। ବାବା ସତ୍ୟ ସତ୍ୟ ସୁପ୍ରିମ ବାବା ଅଟନ୍ତି, ଯିଏକି ଆମକୁ ଏକୋଇଶ ଜନ୍ମ ପାଇଁ ସୁଖଧାମକୁ ନେଇଯାଉଛନ୍ତି। ଆତ୍ମା ହିଁ ଦୁଃଖୀ ହୋଇଥାଏ, ସୁଖ ଦୁଃଖ ଆତ୍ମା ହିଁ ଅନୁଭବ କରିଥାଏ। ସେଥିପାଇଁ ପୁଣ୍ୟାତ୍ମା ପାପ ଆତ୍ମା ବୋଲି କୁହାଯାଉଛି। ଏବେ ବାବା ଆମକୁ ସବୁ ଦୁଃଖରୁ ଉଦ୍ଧାର କରିବା ପାଇଁ ଆସିଛନ୍ତି। ଏବେ ତୁମମାନଙ୍କୁ ବେହୋତକୁ ଯିବାକୁ ହେବ, ସେଠାରେ ସମସ୍ତେ ସୁଖୀ ହେବ, ସାରା ଦୁନିଆ ହିଁ ସୁଖୀ ହୋଇଯିବ। ଡ୍ରାମାରେ ଏଭଳି ପାର୍ଟ ରହିଛି, ଏହାକୁ ମଧ୍ୟ ତୁମେମାନେ ଜାଣିଗଲଣି, ତେଣୁ ତୁମେ କେତେ ଖୁସିରେ ରହୁଛ। ବାବା ଆସିଛନ୍ତି ଆମକୁ ସ୍ୱର୍ଗକୁ ନେଇଯିବା ପାଇଁ। ଆମ ସମସ୍ତ ଆତ୍ମାମାନଙ୍କୁ ବାବା ସ୍ୱର୍ଗକୁ ନେଇଯିବେ। ବାବା ଧୈର୍ଯ୍ୟ ଦେଉଛନ୍ତି, ମିଠା ମିଠା ପିଲାମାନେ, ମୁଁ ତୁମକୁ ସବୁ ଦୁଃଖରୁ ଦୂର କରିବା ପାଇଁ ଆସିଛି। ତେଣୁ ଏଭଳି ବାବାଙ୍କ ପ୍ରତି କେତେ ସ୍ନେହ ରହିବା ଦରକାର। ତୁମକୁ ସବୁ ସମ୍ବନ୍ଧ ଦୁଃଖ ଦେଇଛି, ଏମାନେ ଦୁଃଖଦାୟୀ ସନ୍ତାନ ଅଟନ୍ତି। ତୁମେ ଦୁଃଖୀ ହୋଇ ଦୁଃଖର କଥା ହିଁ ଶୁଣି ଆସିଛ, ଏବେ ବାବା ସବୁ କଥା ବୁଝାଉଛନ୍ତି। ବାବା ତୁମକୁ ଅନେକ ଥର ବୁଝାଇ ଚକ୍ରବର୍ତ୍ତୀ ରାଜା କରିଛନ୍ତି। ତେବେ ଯେଉଁ ବାବା ଆମକୁ ଏଭଳି ସ୍ୱର୍ଗର ମାଲିକ କରୁଛନ୍ତି, ତାଙ୍କ ପ୍ରତି କେତେ ସ୍ନେହ ରହିବା ଦରକାର। ଏବେ ଏକମାତ୍ର ବାବାଙ୍କୁ ହିଁ ତୁମେ ମନେ ପକାଉଛ, ବାବାଙ୍କ ବ୍ୟତୀତ ଆଉ କାହା ସହିତ ତୁମର ସମ୍ବନ୍ଧ ନାହିଁ। ଏ କଥା ମୁଁ ଆତ୍ମାକୁ ହିଁ ବୁଝାଉଛି। ଆମେ ପରମପିତା ପରମାତ୍ମାଙ୍କର ସନ୍ତାନ ଅଟୁ। ବର୍ତ୍ତମାନ ଯେପରି ଆମକୁ ରାସ୍ତା ମିଳିଯାଇଛି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ସୁଖର ରାସ୍ତା ବତାଇବାକୁ ହେବ। ତୁମକୁ କେବଳ ଅଧାକାଳପ ପାଇଁ ନୁହେଁ, ତିନି ଚତୁର୍ଥାଂଶ ସୁଖ ମିଳୁଛି। ତୁମ ପାଖରେ ମଧ୍ୟ ଅନେକ ସମର୍ପିତ ହେଉଛନ୍ତି, କାହିଁକି ନା ତୁମେ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେଇ ତାଙ୍କର ସବୁ ଦୁଃଖ ଦୂର କରିଦେଉଛ। ତୁମେ ଜାଣୁଛ ଏହାଙ୍କୁ ବ୍ରହ୍ମାଙ୍କୁ ମଧ୍ୟ ଏହି ଜ୍ଞାନ ପରମପିତାଙ୍କ ଠାରୁ ମିଳୁଛି। ଇଏ ପୁଣି ଆମକୁ ସନ୍ଦେଶ ଦେଉଛନ୍ତି, ଆମେ ପୁଣି ଅନ୍ୟମାନଙ୍କୁ ସନ୍ଦେଶ ଦେବା। ତୁମେ ବାବାଙ୍କର ପରିଚୟ ଦେଇ ସବୁ ପିଲାମାନଙ୍କୁ ଅଜ୍ଞାନ ନିଦ୍ରାରୁ ଜାଗ୍ରତ କରିଚାଲିଛ। ଭକ୍ତିକୁ ଅଜ୍ଞାନ କୁହାଯାଏ, ଜ୍ଞାନ ଏବଂ ଭକ୍ତି ଅଲଗା ଅଲଗା। ଜ୍ଞାନର ସାଗର ବାବା ଏବେ ତୁମମାନଙ୍କୁ ଜ୍ଞାନ ଶିଖାଉଛନ୍ତି। ଏବେ ତୁମମାନଙ୍କ ବୁଦ୍ଧିରେ ଆସୁଛି ଯେ ବାବା ପ୍ରତି 5000 ବର୍ଷରେ ଥରେ ଆସି ଆମକୁ ଜାଗ୍ରତ କରୁଛନ୍ତି। ଆମର ଜୀବନ ରୂପୀ ଦୀପରେ ଆଉ ଅଳ୍ପ ଘୃତ ବାକି ଅଛି, ସେଥିପାଇଁ ଏବେ ଆହୁରି ଜ୍ଞାନଘୃତ ପକାଇ ଆତ୍ମାରୂପୀ ଦୀପକୁ ଜାଗ୍ରତ କରୁଛନ୍ତି। ଯେବେ ବାବାଙ୍କୁ ମନେ ପକାଉଛନ୍ତି, ତେବେ ଆତ୍ମାରୂପୀ ଦୀପ ପ୍ରଜ୍ୱଳିତ ହୋଇଯାଉଛି। ଆତ୍ମାରେ ଯେଉଁ କଳଙ୍କି ଲାଗିଛି, ତାହା ଯୋଗ ଦ୍ୱାରା ହିଁ ଭସ୍ମ ହେବ। ଏଥିରେ ହିଁ ମାୟା ସହିତ ଲଢେଇ ଚାଲିଛି। ଏ କଥା ମାୟା ବାରମ୍ବାର ଫୁଲାଇ ଦେଉଛି, ତେଣୁ ପାପ ଭସ୍ମ ହେବା ପରିବର୍ତ୍ତେ ଆହୁରି ବଢି ଚାଲିଛି। ଅର୍ଥାତ୍ ଯେତିକି ପାପ କଟୁଛି, କେତେ ବି ତାଠାରୁ ଅଧିକ ହୋଇଯାଉଛି। ବାବା କହୁଛନ୍ତି, ପିଲାମାନେ ମୋତେ ମନେ ପକାଇଲେ ତୁମର ପାପ ଭସ୍ମ ହେବ, ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିବ। ଶରୀରର ଆକର୍ଷଣ ଯେପରି ନ ରହୁ, ତେଣୁ ତୁମେମାନେ ଦେହି ଅଭିମାନୀ ହୁଅ। ଆମେ ଆତ୍ମାଠୁ ବାବାଙ୍କ ପାଖକୁ ଶରୀର ସହିତ ତ ଯାଇପାରିବୁ ନାହିଁ, ଶରୀରରୁ ଅଲଗା ହୋଇ ହିଁ ଯିବାକୁ ହେବ। ଆତ୍ମିକ ଦୃଷ୍ଟି ଦ୍ୱାରା ପାପ କଟିବ, ଶରୀରକୁ ଦେଖିଲେ ପାପ ବଢିବ। କେତେବେଳେ ପାପ କଟୁଛି, କେତେବେଳେ ବଢୁଛି, ଏଇଭଳି ହୋଇଚାଲିଛି। କେବେ ତଳକୁ, କେବେ ଉପରକୁ, ଏହା ବଡ଼ ଜଟିଳ ରାସ୍ତା ଅଟେ। ଏହିଭଳି ଭାବରେ ଅନ୍ତିମ ସମୟରେ ତୁମେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବ। ମୁଖ୍ୟ ରୂପେ ପ୍ରତ୍ୟେକ କଥାରେ ଆଖି ହିଁ ଧୋକା ଦେଇଥାଏ, ସେଥିପାଇଁ ଶରୀରକୁ ଦେଖ ନାହିଁ। ଆମର ବୁଦ୍ଧି ସବୁବେଳେ ଶାନ୍ତିଧାମ ଏବଂ ସୁଖଧାମରେ ରହିଥିବା ଦରକାର। ପୁଣି ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ଶୁଦ୍ଧ ଭୋଜନ ମଧ୍ୟ ଖାଇବା ଉଚିତ। ଦେବତାମାନଙ୍କର ଭୋଜନ ପବିତ୍ର ଅଟେ। ବିଷ୍ଣୁଙ୍କ ଠାରୁ ବୈଷ୍ଣବ ଶବ୍ଦ ଆସିଛି। ଦେବତାମାନେ କ'ଣ କେବେ ଖରାପ ଜିନିଷ ଖାଉଥିବେ? ବିଷ୍ଣୁଙ୍କର ମନ୍ଦିରକୁ ନର ନାରାୟଣ ମନ୍ଦିର ମଧ୍ୟ କହିଥାନ୍ତି। ତେବେ ଲକ୍ଷ୍ମୀ ନାରାୟଣ ତ ସ୍ଥୂଳ ଶରୀରଧାରୀ ହେଲେ ନା, ତେଣୁ ତାଙ୍କର ଚାରିଭୁଜା ରହିବା ଉଚିତ ନୁହେଁ। କିନ୍ତୁ ଭକ୍ତି ମାର୍ଗରେ ତାଙ୍କୁ ମଧ୍ୟ ଚାରିଭୁଜା ଦେଇ ଦେଇଛନ୍ତି। ଏହାକୁ ହିଁ ବେହୋଦର ଅଜ୍ଞାନତା କୁହାଯାଉଛି। ଭାବୁନାହାନ୍ତି ଯେ ଚାରି ଭୁଜାଧାରେ କୌଣସି ମନୁଷ୍ୟ ତ ହୋଇପାରିବେ ନାହିଁ। ସେ ଯୁଗରେ ମଧ୍ୟ ଦୁଇ ଭୁଜାଧାରେ ମନୁଷ୍ୟ ହିଁ ରହିବେ। ବ୍ରହ୍ମାଙ୍କର ମଧ୍ୟ ଦୁଇଟି ଭୁଜା ରହିଛି। ବ୍ରହ୍ମାଙ୍କର କନ୍ୟା ସରସ୍ୱତୀ ତାଙ୍କୁ ମିଶାଇ ଚାରି ଭୁଜା ଦେଖାଇଛନ୍ତି। ସରସ୍ୱତୀ ବ୍ରହ୍ମାଙ୍କର ସ୍ତ୍ରୀ ନୁହନ୍ତି, ଇଏ ତ ପ୍ରଜାପିତା ବ୍ରହ୍ମାଙ୍କର କନ୍ୟା ଅଟନ୍ତି। ଯେତେ ଯେତେ ସନ୍ତାନ ପୋଷ୍ୟ ହୋଇ ଚାଲିଛନ୍ତି, ସେତିକି ସେତିକି ତାଙ୍କର ଭୁଜା ବଢି ଚାଲିଛି। ବ୍ରହ୍ମାଙ୍କର ହିଁ 108 ଭୁଜା ଅଛି ବୋଲି କହୁଛନ୍ତି, ବିଷ୍ଣୁ ବା ଶଙ୍କରଙ୍କର କହୁନାହାନ୍ତି। ବ୍ରହ୍ମାଙ୍କର ବହୁତ ଭୁଜା ରହିଛି। ଭକ୍ତି ମାର୍ଗରେ ତ କିଛି ବି ବୁଝି ନଥିଲେ, ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି। ତୁମେ କହୁଛ ବାବା ଆସି ଆମକୁ ବୁଦ୍ଧିମାନ କରୁଛନ୍ତି। ମନୁଷ୍ୟମାନେ କହୁଛନ୍ତି ଆମେ ଶିବଙ୍କର ଭକ୍ତ ଅଟୁ। ଆଚ୍ଛା, ତୁମେ ଶିବଙ୍କୁ କଣ ବୋଲି ଭାବୁଛ? ଏବେ ତୁମେ ଜାଣୁଛ ଶିବ ବାବା ସବୁ ଆତ୍ମା ମାନଙ୍କର ପିତା ଅଟନ୍ତି, ସେଥିପାଇଁ ତାଙ୍କର ପୂଜା କରୁଛନ୍ତି। ବାବା ମୁଖ୍ୟ କଥା କହୁଛନ୍ତି, ମୋତେ ମନେ ପକାଅ। ତୁମେ ଡାକୁଛ ମଧ୍ୟ ହେ ପତିତ ପବନ, ଏଠାକୁ ଆସ, ଆସି ଆମକୁ ପବିତ୍ର କର। ସମସ୍ତେ ପତିତ ପବନ ସୀତାରାମ ବୋଲି ଡାକିବାରେ ଲାଗିଛନ୍ତି। ଇଏ ମଧ୍ୟ ପତିତ ପବନ ସୀତାରାମ ବୋଲି ଗୀତ ଗାଉଥିଲେ। ବାବା ବ୍ରହ୍ମା କଣ ଜାଣିଥିଲେ କି ବାବା ସ୍ୱୟଂ ଆସି ତାଙ୍କ ଶରୀରରେ ପ୍ରବେଶ କରିବେ? କେତେ ଆଶ୍ଚର୍ଯ୍ୟ କଥା ନା! କେବେ ସ୍ୱପ୍ନରେ ମଧ୍ୟ ଏଇ କଥା ନଥିଲା। ପ୍ରଥମେ ତ ଆଶ୍ଚର୍ଯ୍ୟ ହେଉଥିଲେ ଯେ ଏହା କଣ ହେଉଛି, ମୁଁ କାହାକୁ ଦେଖୁଛି? ତେବେ ବସୁ ବସୁ ତାଙ୍କ ପ୍ରତି ଆକର୍ଷଣ ହୋଇଯାଉଛି। ଏହା କଣ ହେଉଛି? ଶିବ ବାବା ତାଙ୍କୁ ଆକର୍ଷିତ କରୁଥିଲେ, ସନ୍ମୁଖରେ ବସିଲେ ଧ୍ୟାନରେ ଚାଲି ଯାଉଥିଲେ, ତେଣୁ ଆଶ୍ଚର୍ଯ୍ୟ ହେଉଥିଲେ। ଏସବୁ କଣ ହେଉଛି? ଏସବୁ କଥାକୁ ବୁଝିବା ପାଇଁ ପୁଣି ଏକାନ୍ତର ଆବଶ୍ୟକତା ରହିଛି। ତେଣୁ ବୈରାଗ୍ୟ ଆସିବାକୁ ଲାଗିଲା, କୁଆଡେ ଯିବି? ଆଚ୍ଛା, ବନାରସ ଯାଉଛି। ଏହା ତାଙ୍କର ଆକର୍ଷଣ ଥିଲା, ଯାହା ତାଙ୍କୁ କରାଉଥିଲେ, ତେଣୁ ଏତେ ବଡ଼ ବ୍ୟବସାୟ ଛାଡ଼ି ଚାଲିଗଲେ। ବିଚାରା ସେମାନଙ୍କୁ କଣ ଜଣାଥିଲା କି ବନାରସ କାହିଁକି ଯାଉଛନ୍ତି? ସେଠାରେ ବଗିଚାରେ ଯାଇ ରହିଲେ, ହାତରେ ପେନସିଲ ଧରି କାନ୍ଥରେ ଚକ୍ର ତିଆରି କରୁଥିଲେ। ବାବା କଣ କଣ ସବୁ କରାଉଥିଲେ କିଛି ବି ଜଣାପଡୁ ନଥିଲା। ରାତ୍ରିରେ ନିଦ୍ରା ଆସିଲେ ଭାବୁଥିଲେ କୁଆଡେ ଉଡି ଯାଇଛି, ପୁଣି ଯେମିତି ତଳକୁ ଆସି ଯାଉଥିଲେ। କିଛି ଜଣାପଡୁଥିଲା କଣ ହେଉଛି? ଆରମ୍ଭରୁ କେତେ ସାକ୍ଷାତକାର ହେଉଥିଲା, କନ୍ୟାମାନେ ବସୁ ବସୁ ଧ୍ୟାନରେ ଚାଲି ଯାଉଥିଲେ। ତୁମେମାନେ ମଧ୍ୟ ବହୁତ କିଛି ଦେଖିଛ। ତୁମେ କହୁଛ ଯାହା ଆମେ ଦେଖିଛୁ ତାହା ତୁମେ ଦେଖିପାରିବ ନାହିଁ। ପୁଣି ଅନ୍ତିମ ସମୟରେ ମଧ୍ୟ ବାବା ବହୁ ସାକ୍ଷାତକାର କରାଇବେ, କାହିଁକି ନା ସତ୍ୟଯୁଗ ନିକଟତର ହୋଇ ଆସିଥିବ। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ବାବାଙ୍କର ସନ୍ଦେଶ ଶୁଣାଇ ସମସ୍ତଙ୍କର ଦୁଃଖ ଦୂର କରିବାକୁ ହେବ, ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ହେବ, ସମସ୍ତ ସୀମା ଭିତରୁ ଉର୍ଦ୍ଧକୁ ଉଠି ବେହୋଦକୁ ଯିବାକୁ ହେବ। ନମ୍ବର 2, ଅନ୍ତିମ ସମୟରେ ସମସ୍ତ ସାକ୍ଷାତକାର କରିବା ପାଇଁ ତଥା ବାପାଙ୍କ ଠାରୁ ସ୍ନେହର ପାଳନା ନେବା ପାଇଁ ଜ୍ଞାନ ଯୁଗରେ ମଜବୁତ ହେବାକୁ ପଡିବ। ଅନ୍ୟମାନଙ୍କ କଥା ଚିନ୍ତା ନ କରି ଯୋଗ ବଳ ଦ୍ୱାରା ନିଜର ଆୟୁଷକୁ ବଢାଇବାକୁ ହେବ। ବରଦାନ ଅବହେଳା ପଣିଆକୁ ବା ନିଜ ଉପରେ ଅଧିକ ଧ୍ୟାନ ଦେବାର ଅଭିମାନକୁ ଛାଡି ବାବାଙ୍କର ସହଯୋଗର ପାତ୍ର ହେଉଥିବା ସହଜ ପୁରୁଷାର୍ଥୀ ହୁଅ। କେତେକ ପିଲା ସାହସର ସହିତ ପୁରୁଷାର୍ଥ କରିବା ପରିବର୍ତ୍ତେ ଅବହେଳା ପଣିଆ କାରଣରୁ ଅଭିମାନରେ ଆସିଯାଉଛନ୍ତି ଯେ ମୁଁ ତ ସର୍ବଦା ପାତ୍ର ହିଁ ଅଟେ, ବାବା ମୋତେ ସାହାଯ୍ୟ କରିବେ ନାହିଁ ତ ଆଉ କାହାକୁ ସାହାଯ୍ୟ କରିବେ। ଏହିଭଳି ଅଭିମାନ ଥିବା କାରଣରୁ ପ୍ରଥମେ ସାହସର ସହିତ ପ୍ରଥମ ପାଦର ଉଠାଇବାର ବିଧୁକୁ ଭୁଲି ଯାଉଛନ୍ତି। ଆଉ କେତେକ ପିଲାଙ୍କ ଭିତରେ ପୁଣି ନିଜ ଉପରେ ଧ୍ୟାନ ଦେବାର ଅଭିମାନ ମଧ୍ୟ ଅଛି, ଯାହାକି ସେମାନଙ୍କୁ ସହଯୋଗରୁ ବଞ୍ଚିତ କରିଦେଉଛି। ଭାବୁଛନ୍ତି ମୁଁ ତ ବହୁତ ଯୋଗ କରିସାରିଲିଣି, ଜ୍ଞାନୀ ଯୋଗୀ ତୁ ଆତ୍ମା ହୋଇଗଲେଣି, ମୋର ତ ସେବାର ରାଜଧାନୀ ନିର୍ମାଣ ହୋଇଗଲାଣି। ତେଣୁ ଏହିଭଳି ଅଭିମାନ ଗୁଡିକୁ ଛାଡି ସାହସ ଆଧାରରେ ସାହାଯ୍ୟ ପାଇବାର ପାତ୍ର ହୁଅ, ତେବେ ସହଜ ପୁରୁଷାର୍ଥୀ ହୋଇଯିବ। ସ୍ଲୋଗାନ ତୁମ ଭିତରେ ଯେଉଁ ସବୁ ବ୍ୟର୍ଥ ଏବଂ ନକାରାତ୍ମକ ସଂକଳ୍ପ ଚାଲୁଛି ସେଗୁଡିକୁ ପରିବର୍ତ୍ତନ କରି ବିଶ୍ୱ କଲ୍ୟାଣର କାର୍ଯ୍ୟରେ ଲଗାଅ। ଆଚ୍ଛା ଓମ୍ ଶାନ୍ତି।